ମନ କହେ ଶୁଣିବୁଲୁ ଗୀତ ଆଜି ବି ତୁମ ମନର ମିତ ଯୋଉଠି ଥା ଯେମିତି ଥା ଭଲରେ ଥା ଲୋ ସରିତା ଭଲରେ ଥା
ତୁ ବାହା ହେଇଛୁ ନା ବାଡ଼ୁଆ ଛୁ ତୁ ମନେ ରଖିଛୁ ନା ଭୁଲି ଯାଇଛୁ ତୁ ବାହା ହେଇଛୁ ନା ବାଡ଼ୁଆ ଛୁ ତୁ ମନେ ରଖିଛୁ ନା ଭୁଲି ଯାଇଛୁ ରଖିଛୁ ନା ଭୁଲି ଯାଇଛୁ ଟିକେ ଖବର ଦେ ଟିକେ ଖବର ଦେ ଲୋ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ ସ୍ୱପ୍ନ ଥିଲା ଗଢ଼ିବାକୁ ସୁନାର ସଂସାର ସବୁ ଭୁଲି ଯାଇ ମତେ କଲୁ ଯାଯାବର ହୋ ଆତ୍ମା ମୋର କାନ୍ଦେ ପରା ତୋ ପାଇଁ ଲୋ ଧନ ବୁଝିଲେ ବୁଝୁ ନାହିଁ ଅବୁଝାଏ ମନ ଟିକେ ଖବର ଦେ ଟିକେ ଖବର ଦେ ଲୋ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ ନିଆ ଦୁନିଆରେ କିଏ ବା କାହାର ରଜା ପୁଅ ମିଳିଗଲେ ପ୍ରେମ ଖେଳ ଘର କାନ୍ଦିବାକୁ ଡର ଲାଗେ ଆଜି ପରା ମତେ କାଳେ ସବୁ ଖୁସି ତୋର ଫସିଯିବ ସତେ ଟିକେ ଖବର ଦେ ଟିକେ ଖବର ଦେ ଲୋ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ କେମିତି ଅଛୁ ତୁ କୋଉଠି ଅଛୁ ଲୋ କେମିତି ଅଛୁ ତୁ କୋଉଠି ଅଛୁ
ନମସ୍କାର ଦର୍ଶକ ବନ୍ଧୁ, ଦିସ୍ ଇଜ୍ ୟୋର୍ ଫେଭରେଟ୍ ସିଙ୍ଗର ହ୍ୟୁମାନ ସାଗର। ଆଜି ବହୁତ ସୁନ୍ଦର ସ୍ୟାଡ୍ ସଙ୍ଗଟିଏ ରବିଙ୍ଗ ହେଲା, ଭେରି ହାପି। ଅରମାନ ମ୍ୟୁଜିକ୍ ପ୍ରଡକ୍ସନ ହାଉସ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ତାଙ୍କ ପାଇଁ ଗୀତ ପସିବଲ୍ ହେଇଛି। ମ୍ୟୁଜିକ୍ ଡିରେକ୍ଟର ଜାପାନୀ ଭାଇ ବହୁତ ସୁନ୍ଦର ଗୀତ ଆଜ୍ ୟୁଜୁଆଲ୍ କରିଆସିଛନ୍ତି, ଏଇଟା ବି ବହୁତ ସୁନ୍ଦର ଗୀତ, ଆପଣମାନେ ଶୁଣିକି ବହୁତ ଖୁସି ହେବେ, ବିକଜ୍ ଇଟ୍ସ ଏ ବ୍ୟୁଟିଫୁଲ୍ ସଙ୍ଗ। ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର କମ୍ପୋଜିସନ୍, ଆଶା କରୁଛି ଆପଣମାନେ ଶୁଣିକି ବହୁତ ଭଲ ପାଇବେ ଦେବେ। ଲାଇକ୍ କରିବେ, ଶେୟାର କରିବେ, ସବସ୍କ୍ରାଇବ୍ କରି ଏ ଗୀତକୁ ଡେଫିନେଟଲି ଏନ୍ଜୟ କରିବେ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ସୁରେଶନ ଲାଭ। ଆଜି ଯେଉଁ ଅରମାନ ମ୍ୟୁଜିକରେ ଆମର ଯେଉଁ ନୂଆ ଗୀତଟି ହେଇଛି ତାକୁ ମୁଁ ଲେଖିଛି, ଆଉ ଗାଇଛନ୍ତି ହ୍ୟୁମାନ ସାଗର, ଆଉ ମ୍ୟୁଜିକ୍ ଡିରେକ୍ଟର ଅଛନ୍ତି ଆମର ଜାପାନୀ ଭାଇ, ଯିଏକି ବହୁତ ବଢ଼ିଆ ମ୍ୟୁଜିକ୍ ଡିରେକ୍ସନ୍ ଦେଇଛନ୍ତି। ଆଉ ମୋର ଆଶା ଆପଣମାନେ ବି ମଧ୍ୟ ତାକୁ ଏନ୍ଜୟ କରିବି। ଜୟ
ଜୟ ଜଗନ୍ନାଥ। ଆଜି ଗୋଟେ ବହୁତ ସୁନ୍ଦର ଗୀତଟିଏ ରେକର୍ଡିଂ ହେଲା, ବହୁତ ଗୋଟେ ଦୁଃଖଭରା ଗୀତଟିଏ। ଆଜି ସେ କେଉଁଠି ଅଛି, ଆଜି ସେ କେମିତି ଅଛି, ତା ପ୍ରେମିକକୁ ମନେ ରଖିଛି ନା ଭୁଲି ଯାଇଛି, ସେ କଥାର ଗୋଟେ ମନର କଥାର ଗୀତଟିଏ। ଆଜି ବି ତା ସ୍ମୃତିରେ ସେ ଜଳୁଛି, ଆଜି ବି ତା ସ୍ମୃତିରେ ସେ ଜଳୁଛି। ଗୀତ ଲେଖିଛନ୍ତି ସୁରେଶ ବାବୁ, ଆଉ ଗୀତକୁ ଗାଇଛନ୍ତି ଆପଣମାନଙ୍କ ପ୍ରିୟ ସିଙ୍ଗର ହ୍ୟୁମାନ ସାଗର। ବିଶ୍ୱାସ ଏ ଗୀତଟି ଆପଣମାନଙ୍କ ହୃଦୟର ଗୀତ ହବ, ମୁଁ ମୋ ହୃଦୟରୁ କରିଛି ଆପଣମାନେ ଗୀତକୁ ବହୁତ ଜୟ ଜଗନ୍ନାଥ।
କେମିତି ଅଛୁ, କୋଠି ଅଛୁ।